ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ଦେଶ ମହିଳାମାନଙ୍କ ନେତୃତ୍ୱତି ବିକାଶ ଆଡ଼କେ ବଢୁଛି କହିଲେ ରାଷ୍ଟ୍ରପତି। ମହାଶିବରାତ୍ରି ଅବସରରେ ରାଜ୍ୟର ଭିନ୍ ଭିନ୍ ଶୈବପୀଠମାନଙ୍କେ ଜମିଛେ ଭିଡ଼। ପ୍ରୟାଗରାଜନ ଚାଲିଥିବା ମହାକୁମ୍ଭ ମେଳା ଆଜି ହେଉଛି ଉଦ୍ଯାପିତ। ଆଉର୍ ରାଜ୍ୟ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ୍ ବଢ଼ବାର ଅନୁମାନ କରିଛେ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ଦେଶ ଇଛେନ୍ ମହିଳାଙ୍କର ବିକାଶଠାନୁ ମହିଳାଙ୍କର ନେତୃତ୍ୱ ନ ବିକାଶ ଆଡ଼କେ ବଢ଼ୁଛେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ମଧ୍ୟପ୍ରଦେଶନ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଷ୍ଟ୍ରପତି କହିଛନ୍, ଇ ସମିଆତି ଦେଶର ମହିଳାମାନଙ୍କର ଉନ୍ନତି ଲାଗି ଆର୍ ସେମାନଙ୍କୁ ସକ୍ଷମ କରବାର୍ ଲାଗି ସମକର ଯୋଗଦାନର ଦରକାର ରହିଛି। ରାଷ୍ଟ୍ରପତି କହିଛନ୍, ଭାରତୀୟ ପରମ୍ପରାତି ସାଧୁ ସନ୍ଥମାନେ ନିଜର କର୍ମ ଆଉ ବାଣୀ ଜରିଏ ଜନମାନସକେ ନୂଆ ବାଟ ଦେଖାଇଛନ୍। ସେମାନଙ୍କୁ ସମାଜସ୍ଥିତି ଥିବାର ଅନ୍ଧବିଶ୍ୱାସ ବିରୋଧ ନ ନିଜର ସ୍ୱର ବରକସ କରବାର ସହିତ ଲୁକୁ ସଚେତନ କରବାର ଦିଗେ କାମ କରୁଛନ୍ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍। ରାଜ୍ୟର ଶୈବପୀଠମାନଙ୍କେ ଆଜି ସକାଳୁ ଦେବଦେବ ମହାଦେବଙ୍କର ମହାଶିବରାତ୍ରି ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଫଗୁନ ମାସର ଅନ୍ଧାରପଖର ଚତୁର୍ଦ୍ଦଶୀ ତିଥି ନ ମହାଶିବରାତ୍ରି ପାଳନ କରାଯାଇଛି। ଆଉ ଭକ୍ତମାନଙ୍କ ଲାଗି ଇଟା ବହୁତଟି ମହତ୍ତ୍ୱ ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ପୁରୀର ଶ୍ରୀଲୋକନାଥଙ୍କର ମନ୍ଦିରନ ଭକ୍ତଙ୍କର ଭିଡ଼ ହୋଇଥିଲା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରନ ରାତି 10 ବଜେନୁ ମହାଦୀପ ଉଠ୍ବା ବୋଲି ମନ୍ଦିର ନିଯୋଗ ତରଫୁ ସୂଚନା ଦିଆଯାଇଛି। ଇତାର ସହିତ ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ସମ୍ବଲପୁର ଜିଲ୍ଲାର ହୁମାର ବିମଳେଶ୍ୱର, ମାନେଶ୍ୱରର ମାନଦାତା, ବରଗଡ଼ ଜିଲ୍ଲାର ଗାଇସମାର ବାଲୁଙ୍କେଶ୍ୱର, ଅମ୍ବାଭନାର କେଦାରନାଥ, ସରଣ୍ଡାର ବିଶ୍ୱେଶ୍ୱର, ସର୍ନାର ସ୍ୱପ୍ନେଶ୍ୱର, ଦେଓଗାଁର ବୈଦ୍ୟନାଥ ଆଉ ନୀଲ୍ଜିର ନୀଳକଣ୍ଠେଶ୍ୱର ବାବାଙ୍କର ପୀଠନଭିଲ୍ ଭକ୍ତମାନେ ମହାଦେବଙ୍କର ପୂଜା ଅର୍ଚ୍ଚନା କରୁଛନ୍। ସିଆଡ଼େ ସମ୍ବଲପୁରର ବାଲିବନ୍ଧାର ସୋମନାଥ, ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର, ଝାଡ଼ୁଆପଡ଼ାର ଲୋକନାଥ, ମୁଦିପଡ଼ାର ଜାଗେଶ୍ୱର, ବୁଢ଼ାରଜାର କୋଶଳେଶ୍ୱର, ଜୁଜୁମୁରାର କପିଳେଶ୍ୱର, ବଡ଼ରମାର ମୁକ୍ତେଶ୍ୱର, ବୁର୍ଲାର ଈଶାନେଶ୍ୱର, ଦୁର୍ଗାପାଲିର ଗୁଡ଼େଶ୍ୱର ବାବାଙ୍କର ପୀଠନ ମହାଶିବରାତ୍ରି ଲାଗି ଭକ୍ତମାନଙ୍କର ଭିଡ଼ ହୋଇଛି। ହୁମାର ବିମଳେଶ୍ୱର ବାବାଙ୍କର ପୀଠନ ସାତଦିନିଆ ଶିବରାତ୍ରି ମେଳା ମୂଲ ହୋଇଛି। ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ଶିବମନ୍ଦିରମାନଙ୍କେ ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ପୋତ୍ରାନ ଯୋଗେଶ୍ୱର ବାବା, ଖଡ଼ିଆଲର କୋଶଳେଶ୍ୱର, ତ୍ରିବନ୍ଧର ଭୁବନେଶ୍ୱର ସହିତ ଅଲଗା ଶିବମନ୍ଦିରମାନଙ୍କେ ଭକ୍ତମାନେ ପୂଜା କରୁଛନ୍। କଳାହାଣ୍ଡି ଜିଲ୍ଲାର ସବୁ ମହାଦେବ ମନ୍ଦିରମାନଙ୍କେ ଶିବରାତ୍ରି ଲାଗି ଭିଡ଼ ଜମିଛି। ଜିଲ୍ଲାର ପ୍ରମୁଖ ଶୈବପୀଠ ଭବାନୀପାଟନାର ଭବାନୀଶଙ୍କର, ବେଲଖଣ୍ଡି ଆର୍ ମୋହନଗିରିର ଧବଳେଶ୍ୱର ମନ୍ଦିରର ଭକ୍ତମାନଙ୍କର ଶାନ୍ତି ଶୃଙ୍ଖଳାତି ପୂଜା କରିବାର ଲାଗି ମନ୍ଦିର ପରିଚାଳନା କମିଟିମାନଙ୍କ ତରଫୁ ବ୍ୟବସ୍ଥା କରାଯାଇଛି। ବରଗଡ଼ ଜିଲ୍ଲା ନୃସିଂହନାଥ, ବଲାଙ୍ଗୀର ଜିଲ୍ଲାର ହରିଶଙ୍କରର ପାପନାଶିନୀ ଝର୍ଣ୍ଣାନ ଭକ୍ତମାନେ ବୁଡ଼ ପକାଇକରି ମହାପୁରୁଙ୍କର ପୂଜା କରିଛନ୍। ଶିବରାତ୍ରି ଲାଗି ପଡ଼ୋଶୀ ଛତିଶଗଡ଼ନୁ ବି ଲୁକେ ଆସିକରି ପୂଜାର୍ଚ୍ଚନା କରୁଛନ୍। ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଝାଡ଼େଶ୍ୱର ବାବା, ଚମ୍ପକେଶ୍ୱର ବାବା କଟାସର ଆର୍ ସିଦ୍ଧେଶ୍ୱର ସହିତ ଅଲଗା ମନ୍ଦିରମାନଙ୍କେ ଖାସ କାର୍ଯ୍ୟକ୍ରମ କରାଯାଇଛି। ଭିନ୍ ଭିନ୍ ଶୈବପୀଠମାନଙ୍କେ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବି ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲାର ସବୁ ଶୈବପୀଠନ ଆଜି ଅଧରାତି ମହାଦୀପ ଉଠ୍ବା। ଜିଲ୍ଲାର ହରିହର ପୀଠ ଗନ୍ଧରାଡ଼ି, ବୌଦ୍ଧ ସହରର ବାବା ଚନ୍ଦ୍ରଚୂଡ଼, ବାବା ମାତଙ୍ଗେଶ୍ୱର ଆର୍ ରାମେଶ୍ୱରନ ମହାଶିବରାତ୍ରି ଅବସରରେ ଭିଡ଼ ଦେଖ୍ବାର୍କେ ମିଳିଛି। ସିଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ଶିବମନ୍ଦିରମାନଙ୍କେ ଶିବରାତ୍ରି ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହେଉଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣମେରୁ, ବାବା ରାମେଶ୍ୱର, ବୈଦ୍ୟନାଥର କୋଶଳେଶ୍ୱର, ଚର୍ଦ୍ଦାର କପିଳେଶ୍ୱର, ବୀରମହାରାଜପୁରର ଚମ୍ପେଶ୍ୱର, ଗୋଧନେଶ୍ୱର ଆର୍ ନାଗେଶ୍ୱର ବାଗିର ପ୍ରମୁଖ ଶୈବପୀଠନ ଜାଗର ଉତ୍ସବ ସହିତ ଧାରିଚ ଲଗନ ସମିଆତି ମହାଦୀପ ଉଠ୍ବାର୍କେ ଥିବାର ବେଳେ ସକାଳୁ ଶିବଙ୍କର ପୂଜାର୍ଚ୍ଚନା ଲାଗି ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ଜରିଏ ଦେଶବାସୀଙ୍କୁ ମହାଶିବରାତ୍ରୀ ଶୁଭେଚ୍ଛା ଜଣାଇଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଶିବରାତ୍ରି ସମକର ଲାଗି ସୁଖ ସମୃଦ୍ଧି ଆଉ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାଶିବରାତ୍ରି ଅବସରରେ ଶୁଭେଚ୍ଛା ଜଣାବାର ସହିତ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍। ଭଦ୍ରକର ବାବା ଆଖଣ୍ଡଳମଣିଙ୍କର ପୀଠର ଉନ୍ନତିକରଣ ଲାଗି ରାଜ୍ୟ ସରକାର 10 କୋଟି ଟଙ୍କା ଘୋଷଣା କରିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସକାଳେ ଆଖଣ୍ଡଳମଣିଙ୍କର ଦର୍ଶନ କରିକି ଇ ଘୋଷଣା କରିଛନ୍। ପରିକ୍ରମା ପ୍ରକଳ୍ପକେ ପୂର୍ଣ୍ଣାଙ୍ଗ ରୂପ ଆଉ ଉନ୍ନତିମୂଳକ କାମ ଲାଗି ଇ ଟଙ୍କା ବିନିଯୋଗ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ମେଳା ଆଜ ଉଦ୍ଯାପିତ ହେଉଛି। ମହାଶିବରାତ୍ରି ପାଳନ ଅବସରରେ ଆଜ ଶେଷ ଅମୃତ ସ୍ନାନ ଅନୁଷ୍ଠିତ ହେଉଛି। ଗଲାମାସ 13 ତାରିଖ ଦିନ ମୂଲ ହୋଇଥିବାର ମହାକୁମ୍ଭ ମେଳାତେ ଗଲାକାଲି ତକ 64 କୋଟି 60 ଲକ୍ଷ ଅତ୍କା ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍। 1 କୋଟି 24 ଲକ୍ଷ ଶ୍ରଦ୍ଧାଳୁ ଗଲାକାଲି ଦିନକେ ତ୍ରିବେଣୀ ସଙ୍ଗମ ବୁଡ଼ ପକାଇଥିଲେ। ଦେଶର ସଂସ୍କୃତିର ପ୍ରସାରଥୀ ଲୋକସେବା ପ୍ରସାରଣକାରୀ ଆକାଶବାଣୀର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍। ମହାକୁମ୍ଭର ଶେଷ ଦିନେ ଆଜି ଗୋଟିଏ ବାର୍ତ୍ତାଥି ଶ୍ରୀ ସେହଗଲ କହିଛନ୍ ଯେ 48 ଦିନ ଧରିକରି ଚାଲିଥିବାର ମହାକୁମ୍ଭତି ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ବହୁତଟି ଶ୍ରୋତାଙ୍କ ପାଖେ ପହଞ୍ଚିପାରିଛି। ପ୍ରୟାଗରାଜନ ହେଉଥିବାର ମହାକୁମ୍ଭର ଫି ଖବର ଶ୍ରଦ୍ଧାଳୁମାନଙ୍କ ପାଖେ କୁମ୍ଭବାଣୀ ଜରିଏ ପହଞ୍ଚିଛି। ମହାକୁମ୍ଭ ବିବିଧତା ଭିତରେ ଏକତା ଆନବାର୍ତ୍ତି ସହାୟକ ହୋଇଥିବାର ବେଳେ କୁମ୍ଭବାଣୀ ସାଧାରଣ ଲୋକମାନଙ୍କନୁ ମୂଲ କରିକି ପ୍ରୟାଗରାଜକେ ଆସୁଥିବା ତୀର୍ଥଯାତ୍ରୀ ଭିନ୍ ଭିନ୍ ଆଖଡ଼ାର ସାଧୁସନ୍ୟାସୀମାନଙ୍କୁ ଯୁଡ଼ବାର୍ତ୍ତି ପ୍ରମୁଖ ଭୂମିକା ନେଇଛି ବୋଲି ଶ୍ରୀ ସେହଗଲ କହିଛନ୍। ଭାରତ ଇଚ୍ଛେନ୍ ଭିଡ଼ିଓ ଆର୍ ମନୋରଞ୍ଜନ କ୍ଷେତ୍ରର ବିକାଶ ଲାଗି କ୍ରିକେଟ୍ ଇନ୍ ଇଣ୍ଡିଆ ଆଡ଼କେ ବଢ଼ୁଛି। ଆଇବା ମେ 1 ତାରିଖରୁ 4 ତାରିଖ ତକ୍ ମୁମ୍ବାଇ ନ ହେବାର୍କେ ଥିବାର ବିଶ୍ୱ ଅଡ଼ିଓ ଭିଜୁଆଲ୍ ଆର୍ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ଇ ଦିଗେ ମାଇଲ୍ ଖୁଣ୍ଟ ହେବା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍। ୱେବ୍ସ ଜରିଏ ସିନେମା ଟେଲିଭିଜନ ଓଟିଟି ଗେମିଂ ସଙ୍ଗୀତ ଏନିମେସନ୍ କୃତ୍ରିମ ବୁଦ୍ଧିମତା ବାଗିର ବିଶେଷ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫୁ ଆଇବା ଶିକ୍ଷାବର୍ଷନୁ 10 କ୍ଲାସ୍ଟି 2ଟା ବୋର୍ଡ ପରୀକ୍ଷା ହେବା। ଗୋଟିଏ ମୁଖ୍ୟ ପରୀକ୍ଷା ହେବାର ସହିତ ଆଉ ଗୋଟିଏ ଫଳାଫଲତି ଉନ୍ନତି ଆନ୍ବାର ଲାଗି କରାହେବା ଆର୍ ସେତାକେ ଛାତ୍ରଛାତ୍ରୀମାନେ ନିଜର ଇଚ୍ଛା ମୁତାବକ ଦେଇପାରିବେ ବୋଲି ବୋର୍ଡ ତରଫୁ ସୂଚନା ଦିଆଯାଇଛି। ଇ ବାବଦେ ସିବିଏସ୍ଇ ତରଫୁ ଗୋଟିଏ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ମାର୍ଚ୍ଚ 9 ତାରିଖ ତକ୍ ଶିକ୍ଷକ ଅଭିଭାବକ ଆର୍ ଛାତ୍ରଛାତ୍ରୀମାନଙ୍କୁ ଇ ବାବଦେ ମତାମତ ଦେବାର୍କେ ଆହ୍ୱାନ କରାଯାଇଛି। ଗୋଦାବରିଷ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ପୋର୍ଟାଲଥି ଆବେଦନ କରବାର ସମୟ ଆଇବା ମାସର 2 ତାରିଖ ତକ୍ ବଢ଼ାଯାଇଛି। ଆବେଦନ ନାଇଁ କରିଥିବାର ଯୋଗ୍ୟ ହିତାଧିକାରୀମାନଙ୍କ ଲାଗି ଗଲା 24 ତାରିଖରୁ ଇ ପୋର୍ଟାଲ ଫେର୍ ଘାଏ କାର୍ଯ୍ୟକ୍ରମ ହୋଇଛି। ଯୋଜନା ଅଧୀନତି ଯୋଗ୍ୟ ହିତାଧିକାରୀମାନଙ୍କୁ 30,000 ଟଙ୍କା ତକ୍ ଦେବାର ବ୍ୟବସ୍ଥା ରହିଛି। ରାଜ୍ୟ ସରକାର କଟକ ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ଆଉ ହସ୍ପିଟାଲନ 24 ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍। ସେମାନଙ୍କୁ ଡାକ୍ତରଖାନାର ଭିନ୍ ଭିନ୍ ବିଭାଗତି ସହକାରୀ ପ୍ରଫେସର ଭାବେ ଡେପୁଟେସନ ଆଉ ଚୁକ୍ତିଭିତ୍ତି ନିଯୁକ୍ତି ଦିଆଯାଇଛି। ସେମାନଙ୍କ ଭିତରେ 3 ଜଣ ନିଶ୍ଚେତକ ଡାକ୍ତର, ଶିଶୁରୋଗ ବିଭାଗତି 7 ଜଣ, ମାନସିକ ରୋଗ ବିଭାଗତି 2 ଜଣ, ଚକ୍ଷୁ ବିଭାଗତି 3 ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଭେଷଜ ଅସ୍ଥିଶଲ୍ୟ ସ୍ନାୟୁ ରେଡିଓଲୋଜି ବାଗିର ବିଭାଗତି ଜଣେ ଲେଖା ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ନ 13 ନମ୍ବର ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜ 3 ନମ୍ବର ଦିନେ ଓଡ଼ିଶା ଫୁଟବଲ ଆସୋସିଏସନ୍ ଆର୍ ମାଡ୍ରାସ୍ ଇଞ୍ଜିନିୟରିଂ ଗ୍ରୁପ୍ ଆଉ ସେଣ୍ଟର ବେଙ୍ଗାଲୁରୁ ଭିତରେ ମ୍ୟାଚ୍ ଚାଲିଛି। ଖବର ଲେଖାହେବାର ତକ୍ ଓଡ଼ିଶା ଫୁଟବଲ ଆସୋସିଏସନ୍ 1-0 ଗୋଲ୍ଥି ମାଡ୍ରାସ୍ ଇଞ୍ଜିନିୟରିଂ ଗ୍ରୁପ୍ ଆଉ ସେଣ୍ଟର ବେଙ୍ଗାଲୁରୁନୁ ଆଗାଡ଼େ ଅଛି। ଆଇବା କାଲ ଜର୍ଜ ଟେଲିଗ୍ରାଫ କୋଲକାତା ଆର୍ ସେଣ୍ଟ ଜର୍ଜ ସ୍ପୋର୍ଟସ୍ କ୍ଲବ କେରଲ ଭିତରେ ମ୍ୟାଚ୍ ହେବା। ରାଜ୍ୟ ଆଇବା 2 ଦିନ ତକ୍ ରାତିର ତାପମାତ୍ରାଥି ବିଶେଷ କିଛି ପରିବର୍ତ୍ତନ ନାଇଁନ। ହେଲେ ଇତାରୁତୁରୁ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ୍ ବଢ଼୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆଇବା କାଲି ସକାଳ ତକ୍ ରାଜ୍ୟର ପାଗ ସୁଖା ରହିପାରେ। ଆଜି ରାଜ୍ୟର ସବୁନୁ ଜହତାତି 36.8 ଡିଗ୍ରୀ ସେଲସିୟସ୍ ବୌଦ୍ଧନ ରେକର୍ଡ କରାଯାଇଛି। ସେନ୍ତା 13ଟା ସହରର ଦିନର ତାପମାତ୍ରା 34 ଡିଗ୍ରୀ ଉପରେ ରହିଥିଲା। ଦେଶ ମହିଳାମାନଙ୍କ ନେତୃତ୍ୱତି ବିକାଶ ଆଡ଼କେ ବଢ଼ୁଛି କହିଲେ ରାଷ୍ଟ୍ରପତି। ମହାଶିବରାତ୍ରି ଅବସରରେ ରାଜ୍ୟର ଭିନ୍ ଭିନ୍ ଶୈବପୀଠମାନଙ୍କେ ଜମିଛେ ଭିଡ଼। ପ୍ରୟାଗରାଜନ ଚାଲିଥିବାର ମହାକୁମ୍ଭ ମେଳା ଆଜି ହେଉଛି ଉଦ୍ଯାପିତ। ଆହୁରି ରାଜ୍ୟ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ୍ ବଢ଼ବାର ଅନୁମାନ କରିଛେ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।